आकाशवाणी। संवाद पढ़ुछंती नीना साहू। मुख्य संवाद, प्रजुक्ति विद्या आधारित सुजोगर द्वारा उन्मुक्त करिछि डिजिटल इंडिया पदक्षेप, कहिले राष्ट्रपति। आंध्रप्रदेश गस्त अवसर में श्री सत्यसाई बाबा जन्म शतवार्षिकी समारोह में जोगदेले प्रधानमंत्री। बिहार में जेडीयू विधायक दल नेता भाव नीतीश कुमार और बीजेपी विधायक दल नेता भाव सम्राट चौधरी मनोनीत। 2021 ट्रिब्यूनल संस्कार आईन केतेक व्यवस्था को रद्द कले सुप्रीमकोर्ट। एवं आंध्रप्रदेश रामो पाचड़ाभरम अंचल सुरक्षाकर्मी एवं माओवादी गुड़ विनिमय। राष्ट्रपति द्रौपदी मुर्मू कहते डिजिटल इंडिया एक परिवर्तनकारी पदक्षेप, यह नागरिकों पाखे प्रजुक्ति विद्या आधारित अनेक सुजोगर द्वार उन्मुक्त कर। नूआदिल्ली में न्यासनाल इन्यूट अफ टेक्नोलोजी एनआईटी पंचम वार्षिक समारोह को संबोधन कर राष्ट्रपति कहते द्रुत इंटरनेट सेवा और नूत प्रजुक्ति विद्या देशर दूरदूरांत अंचल सामान सुजोग प्रदान कर। एनआईटी भली प्रतिष्ठान आदर्श डिजिटल ग्राम सृष्टि करिवारे गुरुत्वपूर्ण भूमिका ग्रहण करिपारिबे बोली राष्ट्रपति कहिछन्ते। छात्र छात्री मानंकु ए दिगरे चिंता करिबा सह प्रजुक्ति विद्या आविष्कार को अधिक गतिशील करिबाकु राष्ट्रपति आह्वान देइछन्ते। विकसित भारत लक्ष्य हासिल पई प्रत्येक क्षेत्र में उत्साह एवं आत्मविश्वास सह कार्य करा जाउछि। विश्व जलवायु संकटर मुकाबला दिगरे भारत एक अग्रणी भूमिका ग्रहण करुछि बोली राष्ट्रपति मुर्मू कहिछन्ते। प्रधानमंत्री नरेन्द्र मोदी आंध्रप्रदेश श्री सत्यसाई जिले में सत्यसाई बाबा जन्म शतवार्षिकी समारोह में अंशग्रहण कर। पुटपर्ती आज प्रधानमंत्री सत्यसाई बाबा महासमाधि प्रार्थना करने श्रद्धांजलि अर्पण कर। अवसर में प्रधानमंत्री सत्यसाई बाबा जीवन शिक्षा एवं आध्यात्मिक चिंताधारा को प्रतिफलन कर एक स्मारकी मुद्रा और डाक टिकटर उन्मोचन कर।
वसुधैव कुटुम्बकम का जीवन स्वरूप था, इसलिए उनका ये बर्थ सेंटेनरी वर्ष हमारे लिए यूनिवर्सल लव पीस और सर्विस का महापर्व बन गया है। हमारी सरकार का सौभाग्य है कि आज इस अवसर पर 100 रुपये का स्मृति सिक्का और डाक टिकट भी जारी किया गया है। इस सिक्के और डाक टिकट में उनके सेवा कार्यों का प्रतिबिंब है।
कन्या संतानंकु सशक्त करिबा लक्ष्य नै श्री मोदी सेठारे सुकन्या समृद्धि योजनार शुभारंभ करिछन्ति। पूर्वरु प्रशांति निलयम ठारे प्रधानमंत्री सत्यसाई बाबा महासमाधि आयोजित विशेष प्रार्थना सभारे जोग देथिले। बिहार में जेडीयू नवनिर्वाचित विधायक दल नेता भाव नीतीश कुमार को सर्वसम्मतिक्रमे मनोनीत करपक्ष पटना बीजेपी राज्य मुख्यालय अनुष्ठित विधायक दल बैठक में वरिष्ठ नेता सम्राट चौधरी को विधायक दल नेता और विजय कुमार सिन्हा को उपनेता भाव मनोनीत कर। दलर तीनज केन्द्रीय पर्यवेक्षकों उपस्थित बैठक अनुष्ठित होता। पटना आज जातीय गणतांत्रिक मेंट एनडीए विधायक दल बैठक अनुष्ठित हुई नेता निर्वाचित करा जीव। एनडीए मेंटर अंशीदार बीजेपी जेडीयू लोक जनशक्ति पार्टी रामविलास हिंदुस्तानी आवाम मोर्चा एवं राष्ट्रीय लोकमोर्चार समस्त 202 जन नवनिर्वाचित विधायक सेमानंकर नूतन नेता आज चयन करिवे। मुख्यमंत्री नीतीश कुमार को एनडीए विधायक दल नेता भाव निर्वाचन करा आशा करा। बैठक पर सरकार गठन आज एनडीए पक्ष दावी उपस्थापन करा जीव। राज्यपाल आरिफ मोहम्मद खान को श्री कुमार आज निजर इस्तफा पत्र प्रदान करिवे। 243 सदस्य विशिष्ट वर्तमान विधानसभा कार्यकाल आज शेष होउछि। नूतन मंत्रिमंडल शपथ ग्रहण समारोह आसंताकाली पटनार ऐतिहासिक गांधी मैदान ठारे अनुष्ठित हेबा नै प्रस्तुति चलिछि। प्रधानमंत्री नरेन्द्र मोदी एनडीए शासित राज्यगुडिकर मुख्यमंत्री तथा मंत्रिमंडल बहु सदस्य शपथ ग्रहण समारोह जोगदेवे बोली बीजेपी राज्य शाखा सभापति डॉ दिलीप जायसवाल सूचना देइछन्ति। आपणमाने संवाद सुनुछंती आकाशवाणीरो। ଟ୍ରିବ୍ୟୁନାଲ୍ ସଦସ୍ୟଙ୍କ ନିଯୁକ୍ତି କାର୍ଯ୍ୟକାଳ ଏବଂ ସେବା ସର୍ତ୍ତାବଳୀ ଆଧାରିତ 2021 ଟ୍ରିବ୍ୟୁନାଲ୍ ସଂସ୍କାର ଆଇନର କେତେକ ଧାରାକୁ ସୁପ୍ରିମ୍କୋର୍ଟ ରଦ୍ଦ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗବାଇ ଏବଂ ବିଚାରପତି ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି କହିଛନ୍ତି, ଏହି ଧାରାଗୁଡ଼ିକୁ ସାମାନ୍ୟ ପରିବର୍ତ୍ତନ କରାଯାଇ କେନ୍ଦ୍ର ସରକାର ପୁନଃ ପ୍ରଣୟନ କରିଛନ୍ତି। ଏଭଳି ବ୍ୟବସ୍ଥା କ୍ଷମତା ପୃଥକୀକରଣ ଏବଂ ନ୍ୟାୟିକ ସ୍ୱାଧୀନତାର ନିୟମକୁ ଉଲ୍ଲଙ୍ଘନ କରୁଛି, ତେଣୁ ସେଗୁଡ଼ିକର ପୁନଃ ପ୍ରଚଳନ କରାଯିବା ଅନୁଚିତ। ଖଣ୍ଡପୀଠ ଆହୁରି କହିଛନ୍ତି, ବକେୟା ମାମଲାଗୁଡ଼ିକର ତ୍ୱରିତ ସମାଧାନ ଦାୟିତ୍ୱ କେବଳ ନ୍ୟାୟପାଳିକା ଉପରେ ନୁହେଁ, ବରଂ ଅନ୍ୟ ସରକାରୀ ସଂସ୍ଥାଗୁଡ଼ିକ ଉପରେ ମଧ୍ୟ ନ୍ୟସ୍ତ କରାଯିବା ଉଚିତ। ଆୟକର ଆପେଲାଟ୍ ଟ୍ରିବ୍ୟୁନାଲ୍, କଷ୍ଟମ୍ସ, ଏକ୍ସାଇଜ୍ ଏବଂ ସର୍ଭିସ୍ ଟ୍ୟାକ୍ସ ଆପେଲାଟ୍ ଟ୍ରିବ୍ୟୁନାଲ୍ର ସଦସ୍ୟଙ୍କ କାର୍ଯ୍ୟକାଳ ବୟସ ସୀମା 62 ବର୍ଷ ରହିପାରିବ ବୋଲି ଖଣ୍ଡପୀଠ କହିଛନ୍ତି। ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷ 65 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। ସୂଚନାଯୋଗ୍ୟ, ଟ୍ରିବ୍ୟୁନାଲ୍ ସଂସ୍କାର ଆଇନ 2021 କେତେକ ଧାରାର ସାମ୍ବିଧାନିକ ବୈଧତା ନେଇ ଆଗତ ଆବେଦନଗୁଡ଼ିକର ପୂର୍ବରୁ ଏକାଠି ଶୁଣାଣି କରି ସୁପ୍ରିମ୍କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଆନ୍ଧ୍ରପ୍ରଦେଶର ରାମ ପାଚୋଡ଼ାଭରମ ଅଞ୍ଚଳରେ ଆଜି ସକାଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ବିଜୟୱାଡ଼ାରେ ଗଣମାଧ୍ୟମକୁ ସୂଚନା ଦେଇ ଆନ୍ଧ୍ରପ୍ରଦେଶ ଗୁଇନ୍ଦା ସଂସ୍ଥା ଅତିରିକ୍ତ ମହାନିର୍ଦ୍ଦେଶକ ମହେଶ ଚନ୍ଦ୍ର ଲାଡ୍ଡା କହିଛନ୍ତି, ଗୁଳି ବିନିମୟରେ 6-7 ଜଣ ମାଓବାଦୀ ନିହତ ହୋଇଛନ୍ତି। ଅନ୍ୟ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କୁହାଯାଇଛି। ନିହତ ମାଓବାଦୀଙ୍କ ମଧ୍ୟରେ କିଛି ଶୀର୍ଷ ନେତୃତ୍ୱ ରହିଥିବାର ଅନୁମାନ କରାଯାଉଛି। ତେବେ ବିସ୍ତୃତ ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ବୋଲି ଶ୍ରୀ ଲଡ୍ଡା କହିଛନ୍ତି। ଛତିଶଗଡ଼ ଓ ତେଲେଙ୍ଗାନାରେ ମାଓବାଦୀ ଗୋଷ୍ଠୀ ଆନ୍ଧ୍ରପ୍ରଦେଶରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ଲଡ୍ଡା କହିଛନ୍ତି। ସୁରକ୍ଷା ବାହିନୀ ମାଓ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ନିକଟରେ ହୋଇଥିବା ତଲାସୀ ଅଭିଯାନରେ ଏନ୍ଟିଆର୍, କୃଷ୍ଣା, ଏଲୁରୁ, କାକିନାଡ଼ା ଓ କୋନାସୀମା ଅଞ୍ଚଳରୁ 50 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ 3 ଜଣ ସ୍ୱତନ୍ତ୍ର ଜୋନାଲ୍ କମିଟି ସଦସ୍ୟ, 23 ଜଣ ପ୍ଲାଟୁନ୍ ସଦସ୍ୟ, 5 ଜଣ ଡିଭିଜନାଲ୍ ସଦସ୍ୟ ଏବଂ 19 ଜଣ କ୍ଷେତ୍ରୀୟ କମିଟି ସଦସ୍ୟ ରହିଥିବା ଶ୍ରୀ ଲଡ୍ଡା ସୂଚନା ଦେଇଛନ୍ତି। ମାଓବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ମାରେଡ଼ୁ ମିଲି ଗୁଳି ବିନିମୟ ଘଟଣା ପରେ ଜଙ୍ଗଲକୁ ଖସି ପଳାଇଥିବା ମାଓବାଦୀଙ୍କୁ ଖୋଜି ବାହାର କରିବା ପାଇଁ ସ୍ୱତନ୍ତ୍ର ଦଳକୁ ନିୟୋଜିତ କରାଯାଇଛି ବୋଲି ଶ୍ରୀ ଲଡ୍ଡା କହିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ଆଗାମୀ କେନ୍ଦ୍ର ବଜେଟ୍ 2026-27 ସମ୍ପର୍କରେ ବ୍ୟାଙ୍କିଂ, ଆର୍ଥିକ ସେବା ଏବଂ ବୀମା ବିଶେଷଜ୍ଞମାନଙ୍କ ସହିତ ସପ୍ତମ ପ୍ରାକ୍ ବଜେଟ୍ ପରାମର୍ଶର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ, କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗତକାଲି ଅର୍ଥମନ୍ତ୍ରୀ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ୍ ଏବଂ ପୁଞ୍ଜି ବଜାରର ଅଂଶୀଦାରମାନଙ୍କ ସହିତ ସାକ୍ଷାତ କରିଥିଲେ। ଅର୍ଥ ମନ୍ତ୍ରଣାଳୟ ପ୍ରତିବର୍ଷ ବିଶେଷଜ୍ଞ, ଶିଳ୍ପ ନେତା, ଅର୍ଥନୀତିଜ୍ଞ ଏବଂ ରାଜ୍ୟ ଅଧିକାରୀଙ୍କ ସହିତ ଅନେକ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଆୟୋଜନ କରିଥାଏ। କେନ୍ଦ୍ର ବଜେଟ୍ ବିଭିନ୍ନ ଦୃଷ୍ଟିକୋଣକୁ ପ୍ରତିଫଳିତ କରିଥାଏ ଏବଂ ପ୍ରମୁଖ ଅର୍ଥନୈତିକ ପ୍ରାଥମିକତାକୁ ସମ୍ବୋଧିତ କରିଥାଏ। ତାହାକୁ ନିଶ୍ଚିତ କରିବା ପାଇଁ ଏହି ଆଲୋଚନା କରାଯାଇଛି। ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ରାଜ୍ୟରେ ପ୍ରୋଟେକ୍ଟେଡ୍ ଏରିଆ ପର୍ମିଟ୍ ପାପ୍ ବ୍ୟବସ୍ଥା ପୁନଃ ଲାଗୁ କରିବା ପାଇଁ ତୁରନ୍ତ ସମୀକ୍ଷା କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଛନ୍ତି। ନିକଟରେ ଏକ ଚିଠିରେ ଶ୍ରୀ ରିଓ କହିଛନ୍ତି ଯେ ସୁରକ୍ଷା ଚିନ୍ତାକୁ ନେଇ 2024 ଡିସେମ୍ବର 17 ତାରିଖରୁ ନାଗାଲାଣ୍ଡ, ମଣିପୁର ଏବଂ ମିଜୋରାମ ପାଇଁ ପୁନଃ ଲାଗୁ ହୋଇଥିବା ନବୀକରଣ ପାପ୍ କଟକଣା ନାଗାଲାଣ୍ଡ ପାଇଁ ଅନାବଶ୍ୟକ ଏବଂ ଏହାର ବର୍ଦ୍ଧିତ ପର୍ଯ୍ୟଟନ କ୍ଷେତ୍ରକୁ ଏହା କ୍ଷତି ପହଞ୍ଚାଇପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମଣିପୁର ଏବଂ ମିଜୋରାମ ପରି ନାଗାଲାଣ୍ଡ ଭାରତ ମ୍ୟାମାର ସୀମା ସମେତ ସୀମାପାରରୁ କୌଣସି ସୁରକ୍ଷା ସମସ୍ୟା କିମ୍ବା ଶରଣାର୍ଥୀ ପ୍ରବେଶ ନ କରି ଶାନ୍ତିପୂର୍ଣ୍ଣ ରହିଛି। 56ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍ଏଫ୍ଆଇ 2025 ଆସନ୍ତାକାଲି ଗୋଆରେ ଆରମ୍ଭ ହେବ। ଭାରତର ସିନେମା ଐତିହ୍ୟକୁ ପ୍ରଦର୍ଶନ କରୁଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହି ମହୋତ୍ସବର ଶୁଭାରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଯୁକ୍ତିବିଦ୍ୟା ଆଧାରିତ ସୁଯୋଗର ଦ୍ୱାର ଉନ୍ମୁକ୍ତ କରିଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ, କହିଲେ ରାଷ୍ଟ୍ରପତି। ଆନ୍ଧ୍ରପ୍ରଦେଶ ଗସ୍ତ ଅବସରରେ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ବିହାରରେ ଜେଡିୟୁ ବିଧାୟକ ଦଳ ନେତା ଭାବେ ନୀତିଶ କୁମାର ଓ ବିଜେପି ବିଧାୟକ ଦଳ ନେତା ଭାବେ ସମ୍ରାଟ ଚୌଧୁରୀ ମନୋନୀତ। 2021 ଟ୍ରିବ୍ୟୁନାଲ ସଂସ୍କାର ଆଇନର କେତେକ ବ୍ୟବସ୍ଥାକୁ ରଦ୍ଦ କଲେ ସୁପ୍ରିମ୍କୋର୍ଟ। ଏବଂ ଆନ୍ଧ୍ରପ୍ରଦେଶର ରାମ ପାଚୋଡ଼ାଭରମ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ସମ୍ବାଦ ଶେଷ ହେଲା।